পথ প্রদর্শিকা, সে যে পথ প্রদর্শিকা, পথ প্রদর্শিকা, পথ প্রদর্শিকা, পথ প্রদর্শিকা, সে যে পথ
নমস্কার। আজির পথ প্রদর্শিকা কার্যক্রমকে আপনার স্বাগত জনাওছু। এই কার্যক্রম শুনন্তু ও আত্মিক জীবনের উপকৃত হন্তু, বিশ্বাস করন্তু ও পাপরু উদ্ধার পাআন্তু।
যীশুঙ্ক মধুর বাক্য চলা পথে সাজে দীপ,
পবিত্র বাইবল কহে, কারণ পাপর বেতন মৃত্যু, কিন্তু ঈশ্বরঙ্ক অনুগ্রহ দান আম্ভমানঙ্কর প্রভু খ্রিস্ট যীশুঙ্ক সহভাগিতারে অনন্ত জীবন অটে। আসন্তু সেই মৃত্যুর ভয়রু রক্ষা পাই অনন্ত জীবনর অধিকারী হওয়া নিমন্তে শুনিবা বেতার কার্যক্রম পথ প্রদর্শিকা।
কি কহ তুমি জীবন রে পরিত্রাণ, করিছ কি অনুভব মনে শান্তি চিরন্তন, পাইছ কি কহ তুমি জীবন রে পরিত্রাণ, করিছ কি অনুভব মনে শান্তি চিরন্তন।
প্রিয় শ্রোতা বন্ধু, আজির এই শুভ অবসরে আমাদের সৃষ্টিকর্তা তথা উদ্ধারকর্তা নিত্য জীবিত প্রভু যীশুখ্রিস্টঙ্ক মধুর নামে শুভেচ্ছা জনাই আজির এই পথ প্রদর্শিকা কার্যক্রমকে আপনার স্বাগত জনায়। আপনার মতামত নিমন্তে বিশেষ ধন্যবাদ। আপনার এই কার্যক্রমের জন নিয়মিত শ্রোতা জাঁ আমি বিশেষ খুশি, প্রভুঙ্ নাম ধন্যবাদ দেও। আশেষে আমি খুশি যে প্রভু যীশু বিষয়ে জাঁয়া নিমন্তে আপনার বিশেষ আগ্রহী। প্রভু আপনার আশীর্বাদ করত, আত্মিক জীবনে বর্ধিষ্ণু করা। তাহলে আসন্তু আজির এই সুযোগে আমি প্রভুঙ্কর বাক্য মধ্যে দিয়ে পূর্ব প্রার্থনার সহ প্রভু বাক্যর নিকটবর্তী হওয়া। আসন্তু প্রার্থনা করিবা। পবিত্র প্রভু, তোমার ধন্যবাদ করুছু, তুমি আমানকু জীবিত মানক মধ্যে নামস্থান দেইছ, বাসবস্ত্র আহার দেইছ। প্রভু আমানকু কেতে অমঙ্গলরু বিপদরু দুর্ঘটনারু তুমি বঞ্চাই রাখিছ। হ্যাঁ প্রভু, এহা কেবল তোমার অসীম অনুগ্রহ। তেণু পবিত্র প্রভু, তুমি তোমার বাক্য মধ্যে দেই আজি আমানকু সহিতরে কথা কুহ। তোমার পবিত্র উপস্থিতি আমা প্রত্যেককু উপলব্ধি করিয়া পাই দিও। প্রভু তুমি আমানকু হৃদয়রে কথা কুহ, তুমি আমানকু জীবনকু অধিকার কর, তুমি আমার জীবন মধ্যে দিয়ে গৌরবান্বিত মহিমান্বিত হুও। প্রত্যেক শ্রোতাবন্ধু মানুষ তুমি আশীর্বাদ কর, প্রত্যেকর অভাব তুমি মোচন কর, প্রত্যেক তুমি আত্মিক জীবনে বর্ধিষ্ণু করাও, প্রত্যেক জীবনে তুমর অভিমত তুমি সফল কর। এই সমস্ত প্রার্থনা ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯାତ୍ରା ପୁସ୍ତକ 12 ପର୍ବର 13 ପଦଠାରୁ ଆରମ୍ଭ କରି 30 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଲକ୍ଷ୍ୟ କରନ୍ତୁ, ଈଶ୍ୱର ସେହି ମିଶ୍ର ଦେଶର ସମସ୍ତ ଦେବାଦେବୀଙ୍କ ବିରୁଦ୍ଧରେ ମହାମାରୀ ଘଟାଇଥିଲେ। ଏହି ସମସ୍ତ ଦେବାଦେବୀମାନେ ପ୍ରଥମଜାତ ସନ୍ତାନଗଣକୁ ଦାବି କରୁଥିଲେ, କିନ୍ତୁ ବର୍ତ୍ତମାନ ଈଶ୍ୱର ସେହି ମିଶ୍ରୀୟମାନଙ୍କର ସମସ୍ତ ମନୁଷ୍ୟ ଓ ପଶୁମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରି ସେହି ସମସ୍ତ ଦେବାଦେବୀଙ୍କ ବିରୁଦ୍ଧରେ ଯାଇ ମିଶ୍ରୀୟମାନଙ୍କ ଉପରେ ବିଚାର ବର୍ତ୍ତାଇବାକୁ ଯାଉଅଛନ୍ତି। 13 ପଦରେ ଏହିପରି ଲେଖା ଅଛି, ଏଣୁକରି ତୁମେମାନେ ଯେଉଁ ଯେଉଁ ଗୃହରେ ଥାଅ, ସେହି ସେହି ଗୃହରେ ସେହି ରକ୍ତ ଚିହ୍ନ ସ୍ୱରୂପେ ରହିବ। ଆଉ ଆମ୍ଭେ ମିଶ୍ର ଦେଶକୁ ଦଣ୍ଡ ଦେବା ସମୟରେ ସେହି ରକ୍ତ ଦେଖିଲେ ତୁମମାନଙ୍କୁ ଛାଡ଼ି ଆଗକୁ ଯିବା, ସଂହାରକ ଆଘାତ ତୁମମାନଙ୍କ ପ୍ରତି ଘଟିବ ନାହିଁ। ଆପଣ ଦେଖନ୍ତୁ, ଏହା ଏକ ବିଶ୍ୱାସର ବିଷୟ ଥିଲା। ଇସ୍ରାଏଲ ସନ୍ତାନଗଣ ଅବ୍ରାହମଙ୍କ ବଂଶଧର ଥିବାରୁ ଯେ ଉଦ୍ଧାର ପାଇଯାଇଥିଲେ ତାହା ନୁହେଁ। ଏପରିକି ଯଦି ମିଶ୍ରୀୟମାନେ ଈଶ୍ୱରଙ୍କର ଆଦେଶକୁ ପାଳନ କରିଥାନ୍ତେ, ତାହେଲେ ସେମାନେ ମଧ୍ୟ ଉଦ୍ଧାର ପାଇଥାନ୍ତେ। ଈଶ୍ୱର କହନ୍ତି, ଯେତେବେଳେ ମୁଁ ସେହି ରକ୍ତ ଦେଖିବି ସେତେବେଳେ ମୁଁ ତୁମମାନଙ୍କୁ ଛାଡ଼ି ଆଗକୁ ଯିବି। ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ କେହି ନିଜର ଧର୍ମକର୍ମ ହେତୁ ବା ଉତ୍ତମତା ଅଥବା ସାଧୁତା ହେତୁ ଉଦ୍ଧାର ପାଇବାକୁ ଯାଉନାହାନ୍ତି, କାରଣ ଈଶ୍ୱର କହନ୍ତି, ମୁଁ ସେହି ରକ୍ତ ଦେଖିଲେ ତୁମମାନଙ୍କୁ ଛାଡ଼ି ଆଗକୁ ଯିବି। ଅର୍ଥାତ୍ ସଂହାରକ ଦୂତ ସେହି ରକ୍ତ ଚିହ୍ନ ଦେଖିଲେ ଆଉ ତୁମମାନଙ୍କ ଗୃହରେ ପ୍ରବେଶ କରି ତୁମମାନଙ୍କର ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବେ ନାହିଁ, ମାତ୍ର ସେହି ରକ୍ତ ଚିହ୍ନ ଦେଖିଲେ ସେ ତୁମମାନଙ୍କୁ ଛାଡ଼ି ଆଗକୁ ଯିବେ। ଓ ଯେଉଁ ଗୃହରେ ସେହି ରକ୍ତର ଚିହ୍ନ ନଥିବ ସେହିସବୁ ଗୃହରେ ପ୍ରବେଶ କରି ପ୍ରଥମଜାତ ସନ୍ତାନମାନଙ୍କୁ ହତ୍ୟା କରିବେ। ତେବେ କେଉଁମାନେ ସେଦିନ ସେହି ରାତ୍ରିରେ ଉଦ୍ଧାର ପାଇଥିଲେ? ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିଲେ, ଯେଉଁମାନେ ସେହି ରକ୍ତ ନେଇ ସେମାନଙ୍କ ଗୃହଦ୍ୱାରରେ ଲଗାଇଥିଲେ ଓ ତହିଁରେ ବିଶ୍ୱାସ ସ୍ଥାପନ କରିଥିଲେ, ସେମାନେ ଉଦ୍ଧାର ପାଇଥିଲେ। ଯଦିଓ ଏହା ବୁଝିବା ଆମମାନଙ୍କ ପକ୍ଷରେ ଜଟିଳ ବୋଧ ହୁଏ, ମାତ୍ର ଈଶ୍ୱର ତାହା କହନ୍ତି ଓ ସେ ସେହିପରି ତାହାଙ୍କର ବାକ୍ୟ ଅନୁଯାୟୀ ସାଧନ କରନ୍ତି। ସେ ଆଜି ମଧ୍ୟ କହନ୍ତି, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଆମମାନଙ୍କୁ ଉଦ୍ଧାର କରିବା ନିମନ୍ତେ ସମର୍ଥ। ଆଉ ସେହି ରକ୍ତ ବିନା ପାପମୋଚନ ଯେ ଅସମ୍ଭବ, ଏହା ପବିତ୍ର ଧର୍ମଶାସ୍ତ୍ର ବାଇବଲ ପ୍ରକାଶ କରେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ଈଶ୍ୱର ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ଓ ସେହି ପାପର ଦଣ୍ଡରୁ ଉଦ୍ଧାର କରିବା ନିମନ୍ତେ ଆମମାନଙ୍କ ପାଇଁ ସେହି ଉଦ୍ଧାରର ଯୋଜନା ସାଧନ କଲେ। ଆଉ ତାହା ହେଉଛି, ସେ ତାଙ୍କର ପ୍ରିୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇ ଆମମାନଙ୍କ ନିମନ୍ତେ ସେହି ଉଦ୍ଧାର ସାଧନ କଲେ, ଯେପରି ଆମେ ଖ୍ରୀଷ୍ଟଙ୍କର ସେହି ପବିତ୍ର ରକ୍ତ ଦ୍ୱାରା ଶୁଚି ହୋଇ ତାହାଙ୍କଠାରେ ବିଶ୍ୱାସ ସ୍ଥାପନ କରିବା ଦ୍ୱାରା ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ଗଣିତ ହେଉ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ଆଗମନ କରିବା ପୂର୍ବରୁ ଈଶ୍ୱର ଅନୁଗ୍ରହ କରି ତାହାଙ୍କର ମନୁଷ୍ୟମାନଙ୍କର ଉଦ୍ଧାର ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଆଉ ତାହା ହେଉଛି, ଏକ ନିରୀହ ପଶୁ ଅର୍ଥାତ୍ ସେହି ମେଷଶାବକ ବଳି ଦିଆଯାଉଥିଲା। କିନ୍ତୁ ନୂତନ ନିୟମରେ ଆମେ ଦେଖୁ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଈଶ୍ୱରଙ୍କ ମେଷଶାବକ ରୂପେ ଏହି ଜଗତରେ କୃଷୀୟ ମୃତ୍ୟୁଭୋଗ କଲେ, ଯେପରି ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେ ସେହି ପାପର ଦଣ୍ଡରୁ ଉଦ୍ଧାର ପାଇ ମୁକ୍ତିଲାଭ କରୁ। ସେଥିପାଇଁ ଯୋହନ ପ୍ରଥମ ପର୍ବର 29 ପଦରେ ଲେଖା ଅଛି, ଏହି ଦେଖ ଈଶ୍ୱରଙ୍କ ମେଷଶାବକ ଯେ ଜଗତର ପାପ ବହି ନେଇ ଯାଆନ୍ତି। ତେଣୁ ଯଦି ଆମେ ଖ୍ରୀଷ୍ଟଙ୍କୁ ବିଶ୍ୱାସର ସହିତ ଗ୍ରହଣ କରୁ, ତାହେଲେ ଆମେ ପାପୀ ହିସାବରେ ଈଶ୍ୱରଙ୍କ ଯେଉଁ ବିଚାରରେ ବିଚାରିତ ହେବାକୁ ପଡ଼ିଥାନ୍ତା, ତହିଁରୁ ଉଦ୍ଧାରପ୍ରାପ୍ତ ହେଉ। ଆପଣ ଦେଖନ୍ତୁ, ସେଦିନ ସେହି ରାତ୍ରିରେ ଯେଉଁମାନଙ୍କ ଗୃହର ଦ୍ୱାରର ବାଜୁବନ୍ଧ ଓ କପାଳିରେ ସେହି ରକ୍ତର ଚିହ୍ନ ନଥିଲା, ସେହି ସମସ୍ତ ଗୃହରେ ପ୍ରଥମଜାତ ସନ୍ତାନମାନେ ସଂହାରିତ ହୋଇଥିଲେ। ତେଣୁ ସେହି ରକ୍ତର ଚିହ୍ନ ଏକ ବିଶ୍ୱାସର ବିଷୟକୁ ଦର୍ଶାଉଥିଲା। ଈଶ୍ୱର ଚାହାନ୍ତି ସେହି ବିଶ୍ୱାସ ଆଜି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ସ୍ଥାପନ କରୁ, କାରଣ ସେହି ସମସ୍ତ ରକ୍ତ ଓ ବଳିଦାନ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି ପବିତ୍ର ରକ୍ତ ଓ ତାହାଙ୍କ କୃଷୀୟ ମୃତ୍ୟୁ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ତେବେ ଦେଖନ୍ତୁ, ଏହିପରି ଭାବେ ନିସ୍ତାର ପର୍ବ ପାଳନର ଆରମ୍ଭ ହୋଇଥିଲା। ଲେବୀୟ ପୁସ୍ତକରେ ଏହି ନିସ୍ତାର ପର୍ବ ବିଷୟ ନେଇ ନିୟମାବଳୀ ପ୍ରଦାନ କରାଯାଇଅଛି, ଏବଂ ଏଥିସହିତ ଯେଉଁ ତାଡ଼ିଶୂନ୍ୟ ରୋଟିର ଉତ୍ସବ ପାଳିତ ହେବାକୁ ଥିଲା, ସେହି ବିଷୟ ନେଇ ମଧ୍ୟ ନିୟମ ପ୍ରଦାନ କରାଯାଇଅଛି। ତେବେ ଏହି ତାଡ଼ିଶୂନ୍ୟ ରୋଟିର ଉତ୍ସବ ଯଦିଓ ନିସ୍ତାର ପର୍ବର ଏକ ଅଂଶ ଥିଲା, ମାତ୍ର ଏହା ନିସ୍ତାର ପର୍ବ ପରେ ପରେ ପାଳିତ ହେବାକୁ ଥିଲା। ତେବେ ସେହି ନିସ୍ତାର ପର୍ବ ପାଳନ କରିବା ନେଇ ଈଶ୍ୱର ସେମାନଙ୍କୁ ଦେଇଥିବା ନିୟମର ଅବଶିଷ୍ଟାଂଶ ଓ ସେହି ଦଶମ ମହାମାରୀ, ଯାହାକି ପ୍ରଥମଜାତ ସଂହାର କିପରି ଘଟିଲା, ତାହା ଆମେ ବର୍ତ୍ତମାନ ଲକ୍ଷ୍ୟ କରିବାକୁ ଯିବା। ମାତ୍ର ଏଠାରେ ମୁଁ ଏତିକି କହିବାକୁ ଚାହେଁ ଯେ ଈଶ୍ୱର ଆଜି ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ତାହାଙ୍କର ଅଦ୍ୱିତୀୟ ପ୍ରିୟପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପଠାଇ ଆମମାନଙ୍କ ନିମନ୍ତେ ସେହି ଉଦ୍ଧାରର ଯୋଜନା ପ୍ରସ୍ତୁତ କଲେ, ଯେପରି ସେହି ଖ୍ରୀଷ୍ଟଙ୍କର ପବିତ୍ର ରକ୍ତ ଆମମାନଙ୍କୁ ଆମମାନଙ୍କର ପାପରୁ ଧୋଇ ପରିଷ୍କାର କରି ସେହି ପାପର ଦଣ୍ଡରୁ ଆମମାନଙ୍କୁ ଉଦ୍ଧାର କରେ ଓ ସେହି ଅନନ୍ତ ଜୀବନରେ ପ୍ରବେଶ କରିବା ନିମନ୍ତେ ସହାୟକ ହୁଏ। ତେଣୁ ସେହି ଖ୍ରୀଷ୍ଟଙ୍କଠାରେ ଯଦି ଆମମାନେ ବିଶ୍ୱାସ ସ୍ଥାପନ କରୁ, ତାହେଲେ ଆମେ ପାପରୁ ଉଦ୍ଧାର ପାଇପାରିବା, କାରଣ ଆମମାନଙ୍କର ପ୍ରାୟଶ୍ଚିତ ନିମନ୍ତେ ଯେଉଁ ପବିତ୍ର ରକ୍ତର ଆବଶ୍ୟକତା ଥିଲା, ତାହା ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି କୃଷରେ ଦେଇ ଆମମାନଙ୍କୁ ପାପର ଦଣ୍ଡରୁ ଉଦ୍ଧାର କରିଅଛନ୍ତି। କିନ୍ତୁ ସେ ଆମମାନଙ୍କଠାରୁ କେବଳ ବିଶ୍ୱାସ ଚାହାନ୍ତି। ଯଦି ଆମେ ଖ୍ରୀଷ୍ଟଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରୁ, ତାହେଲେ ଆମେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା। ତେବେ ଦେଖନ୍ତୁ ବାର ପର୍ବର 14-16 ପଦରେ ଏହିପରି ଲେଖା ଅଛି, ଆଉ ସେହିଦିନ ତୁମମାନଙ୍କର ସ୍ମରଣୀୟ ହେବ, ପୁଣି ତୁମେମାନେ ସେହି ଦିନକୁ ସଦାପ୍ରଭୁଙ୍କ ପର୍ବ ରୂପେ ପାଳନ କରିବ, ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ପର୍ବ ପାଳନ କରିବ। ତୁମେମାନେ 7 ଦିନ ପର୍ଯ୍ୟନ୍ତ ତାଡ଼ି ଶୂନ୍ୟ ରୁଟି ଖାଇବ, ବିଶେଷତଃ ପ୍ରଥମ ଦିନ ଆପଣ ଆପଣା ଗୃହରୁ ତାଡ଼ି ଦୂର କରିବ, କାରଣ ଯେଉଁ ଜନ ପ୍ରଥମ ଦିନଠାରୁ ସପ୍ତମ ଦିନ ପର୍ଯ୍ୟନ୍ତ ତାଡ଼ି ମିଶ୍ରିତ ରୁଟି ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ। ଆଉ ପ୍ରଥମ ଦିନରେ ତୁମମାନଙ୍କର ପବିତ୍ର ସଭା ହେବ, ପୁଣି ସପ୍ତମ ଦିନରେ ମଧ୍ୟ ତୁମମାନଙ୍କର ପବିତ୍ର ସଭା ହେବ, ଆଉ ସେହି 2 ଦିନରେ ପ୍ରତ୍ୟେକ ପ୍ରାଣୀର ଖାଦ୍ୟର ଆୟୋଜନ ବିନୁ ଆଉ କୌଣସି କର୍ମ କରାଯିବ ନାହିଁ, କେବଳ ସେହି କର୍ମ ତୁମେମାନେ କରିପାରିବ। ପ୍ରକୃତରେ ଦେଖିବାକୁ ଗଲେ ଏହି ନିସ୍ତାର ପର୍ବର ସହିତ ସଂହାରକ ଦୂତର ସେମାନଙ୍କୁ ଛାଡ଼ି ଆଗକୁ ଯିବାର କୌଣସି କାରଣ ନଥିଲା, କିଓବା ପରିତାଣର କୌଣସି କାରଣ ନଥିଲା, ମାତ୍ର ଏହା ଏକ ସହଭାଗିତାର ବିଷୟ ଥିଲା ଯେଉଁମାନେ କି ଗୃହ ମଧ୍ୟରେ ଥିଲେ। ଏହି ପର୍ବ ପାଳନ କରିବା ସେମାନଙ୍କ ପକ୍ଷରେ ଏକ କର୍ତ୍ତବ୍ୟ ସ୍ୱରୂପ ଥିଲା। ତାଛଡ଼ା ଈଶ୍ୱର ମଧ୍ୟ ଏହି ପର୍ବ ପାଳନ କରିବା ନିମନ୍ତେ ସେମାନଙ୍କୁ ଆଦେଶ ଦେଇଥିଲେ। ଏହା ମଧ୍ୟ ସେମାନଙ୍କ ନିମନ୍ତେ ଏକ ମହାନ ସୌଭାଗ୍ୟ ସ୍ୱରୂପ ଥିଲା, କାରଣ ସେମାନେ ଈଶ୍ୱରଙ୍କ ସହିତ ମଧ୍ୟ ଏହିପରି ଭାବେ ସହଭାଗିତା ସ୍ଥାପନ କରିଥିଲେ। ପ୍ରଭାଜୀ ଆମମାନଙ୍କ ଜୀବନରୁ ମଧ୍ୟ ସେହିପରି ସହଭାଗିତା ଚାହାନ୍ତି। ସେ ଆମମାନଙ୍କ ସହିତ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି, କିନ୍ତୁ ଆମେ କ'ଣ ଆଜି ତାହାଙ୍କ ସହିତ ବାସ୍ତବ ସହଭାଗିତା ସ୍ଥାପନ କରିପାରିଛୁ କି? ସେ ଚାହାନ୍ତି ନାହିଁ ଆମେ ନିସ୍ତାର ପର୍ବ ପାଳନ କରୁ ବୋଲି, ମାତ୍ର ସେ ଚାହାନ୍ତି ଆମେ ଯେପରି ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ତାହାଙ୍କ ସହିତ ବାସ୍ତବ ସହଭାଗିତା ସ୍ଥାପନ କରୁ ଓ ପରସ୍ପର ମଧ୍ୟରେ ମଧ୍ୟ ସେହିପରି ନିଷ୍କପଟ ପ୍ରେମ ଓ ନିଃସ୍ୱାର୍ଥପର ପ୍ରେମରେ ସହଭାଗିତା ସ୍ଥାପନ କରୁ। ତାହେଲେ ଈଶ୍ୱର ବାସ୍ତବରେ ଗୌରବାନ୍ୱିତ ହୋଇପାରିବେ ଓ ଆମେମାନେ ମଧ୍ୟ ବାସ୍ତବ ସହଭାଗିତା ସ୍ଥାପନ କରିପାରିବା। ଏହାପରେ 17-18 ପଦରେ ଲେଖା ଅଛି, ଏହି ପ୍ରକାର ତୁମେମାନେ ତାଡ଼ି ଶୂନ୍ୟ ରୁଟିର ପର୍ବ ପାଳନ କରିବ, କାରଣ ସେହି ଦିନରେ ହିଁ ଆମ୍ଭେ ତୁମମାନଙ୍କର ସୈନ୍ୟମାନଙ୍କୁ ମିଶ୍ର ଦେଶରୁ ବାହାର କରି ଆଣିବା, ଏଣୁ ତୁମେମାନେ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧିମତେ ଏହି ଦିନ ପାଳନ କରିବ। ତୁମେମାନେ ପ୍ରଥମ ମାସର 14 ଦିନର ସନ୍ଧ୍ୟା ସମୟରୁ 21 ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ି ଶୂନ୍ୟ ରୁଟି ଭୋଜନ କରିବ। ଦେଖନ୍ତୁ ସେମାନେ ସେହି ତାଡ଼ି ଶୂନ୍ୟ ରୁଟି ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟରେ ଭୋଜନ କରିଥିଲେ, ଯେହେତୁ ସେମାନେ ସେହି ରାତ୍ରିରେ ମିଶ୍ର ଦେଶରୁ ତାଡ଼ିତ ହୋଇଥିଲେ ଏବଂ ସେମାନେ ସେହି ତାଡ଼ି ଶୂନ୍ୟ ରୁଟିକୁ 7 ଦିନ ଧରି ଭୋଜନ କରିଥିଲେ, କାରଣ ଏହି ତାଡ଼ି ଶୂନ୍ୟ ରୁଟିର ପର୍ବ ନିସ୍ତାର ପର୍ବର ପରେ ପରେ ପାଳିତ ହେବାକୁ ଥିଲା। ଲକ୍ଷ୍ୟ କରନ୍ତୁ, ଏହା ଥିଲା ତାଡ଼ି ଶୂନ୍ୟ ରୁଟିର ପର୍ବ, ଅର୍ଥାତ୍ ରୁଟିରେ ତାଡ଼ି ନ ମିଶାଇ ସେମାନେ ତାହା ଭୋଜନ କରିବାକୁ ଥିଲା। ଆଉ ଯଦି ସେମାନେ ତାଡ଼ି ମିଶ୍ରିତ ରୁଟି ଭୋଜନ କରିଥାନ୍ତେ, ତାହେଲେ ସେମାନେ ଈଶ୍ୱରଙ୍କ ସହଭାଗିତାରୁ ବିଚ୍ଛିନ୍ନ ହୋଇଥାନ୍ତେ। ତେବେ ଏହି 14-20 ପଦ ମଧ୍ୟରେ ତାଡ଼ି ଶବ୍ଦଟି ପ୍ରାୟ 8 ଥର ବ୍ୟବହାର କରାଯାଇଅଛି। ଏହାପରେ 19-20 ପଦରେ ଏହିପରି ଲେଖା ଅଛି, ସପ୍ତାହ ପର୍ଯ୍ୟନ୍ତ ତୁମମାନଙ୍କ ଗୃହରେ ଲେଶମାତ୍ର ତାଡ଼ି ନ ରହୁ, କାରଣ ବିଦେଶୀ ଅବା ସ୍ୱଦେଶୀ ଯେଉଁ ଜନ ଏଥିମଧ୍ୟରେ ତାଡ଼ି ମିଶ୍ରିତ ଦ୍ରବ୍ୟ ଖାଇବ, ସେ ପ୍ରାଣୀ ଇସ୍ରାଏଲ ମଣ୍ଡଳୀରୁ ଉଚ୍ଛିନ୍ନ ହେବ। ତୁମେମାନେ ତାଡ଼ି ମିଶ୍ରିତ କୌଣସି ଦ୍ରବ୍ୟ ଖାଇବ ନାହିଁ, ତୁମେମାନେ ଆପଣା ଆପଣା ସମସ୍ତ ବାସସ୍ଥାନରେ ତାଡ଼ି ଶୂନ୍ୟ ରୁଟି ଖାଇବ। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ଈଶ୍ୱର କାହିଁକି ସେମାନଙ୍କୁ ତାଡ଼ି ଶୂନ୍ୟ ରୁଟି ଭୋଜନ କରିବାକୁ କହିଲେ? ପ୍ରଥମ କାରଣ ହେଉଛି ସେମାନେ ସେହି ରାତ୍ରିରେ ମିଶ୍ର ଦେଶରୁ ତାଡ଼ିତ ହୋଇଥିବାରୁ ରୁଟିରେ ତାଡ଼ି ମିଶାଇ ପାରିନଥିଲେ, କାରଣ ସେମାନେ ତାହା କରିବା ନିମନ୍ତେ ସମୟ ପାଇନଥିଲେ। ତେଣୁକରି ସେମାନେ ସେହି ପ୍ରାନ୍ତର ମଧ୍ୟରେ ଯାତ୍ରା କରିବା ସମୟରେ ତାଡ଼ି ଶୂନ୍ୟ ରୁଟି ଭୋଜନ କରିବାକୁ ବାଧ୍ୟ ହୋଇଥିଲେ। ଈଶ୍ୱର ତାହା ପୂର୍ବରୁ ଜାଣିପାରି ସେମାନଙ୍କୁ ସେହିପରି ଭାବେ ଭୋଜନ କରିବା ନିମନ୍ତେ ଆଦେଶ ଦେଇଥିଲେ, ଯେପରି ସେମାନେ ସେହି ଉଦ୍ଧାରର ଘଟଣାକୁ ସ୍ମରଣ କରି ତାଡ଼ି ଶୂନ୍ୟ ରୁଟି ଭୋଜନ କରନ୍ତି। ଦ୍ୱିତୀୟତଃ, ପବିତ୍ର ବାଇବଲ ମଧ୍ୟରେ ଏହି ତାଡ଼ିକୁ ମନ୍ଦ ଅର୍ଥରେ ବ୍ୟବହାର କରାଯାଏ। ଏହା ମନ୍ଦ ବିଷୟକୁ ଉପସ୍ଥାପିତ କରେ, ଯାହାକି ଆମେ ପୂର୍ବରୁ ମଧ୍ୟ ଆଲୋଚନା କରିସାରିଛୁ। ନୂତନ ନିୟମରେ ପ୍ରଭୁ ଯୀଶୁ ଏହି ତାଡ଼ିକୁ ମନ୍ଦ ଅର୍ଥରେ ଉପସ୍ଥାପିତ କରିଅଛନ୍ତି। ମାଥିଉ 16:6 ଓ 16:11 ଫାରୁସି ଓ ସାଧୁକୀମାନଙ୍କର ଭ୍ରାନ୍ତ ଶିକ୍ଷା ସହିତ ଏହି ତାଡ଼ିକୁ ତୁଳନା କରନ୍ତି, କାରଣ ସେମାନେ ଈଶ୍ୱରଙ୍କ ବାକ୍ୟରେ ଭ୍ରାନ୍ତ ଶିକ୍ଷା ମଧ୍ୟ ଯୋଗ କରୁଥିଲେ, ଯାହାକି ଏହି ତାଡ଼ି ସଦୃଶ ଥିଲା। ତେଣୁକରି ଈଶ୍ୱର ତାହା ହିଁ ଏଠାରେ ଇସ୍ରାଏଲ ସନ୍ତାନଗଣକୁ ସେହି ଭ୍ରାନ୍ତ ଶିକ୍ଷା ବା ମିଥ୍ୟା ଉପାସନାରୁ ବା ମିଶ୍ରୀୟମାନଙ୍କର କାର୍ଯ୍ୟକଳାପରୁ ପୃଥକ ରହିବା ପାଇଁ କହିଥିଲେ, ଯେପରି ସେମାନେ ସେମାନଙ୍କର ପୁରାତନ ଜୀବନ ମଧ୍ୟକୁ ଫେରି ନ ଯାଆନ୍ତି, ମାତ୍ର ଏକ ନୂତନ ଜୀବନଯାପନ କରି ଈଶ୍ୱରଙ୍କ ସହିତ ବାସ୍ତବ ସହଭାଗିତା ସ୍ଥାପନ କରିବାକୁ ପାରନ୍ତି। ଆପଣ ଜାଣିଥିବେ ଯେ ତାଡ଼ିଶୂନ୍ୟ ରୁଟି କେବେ ହେଲେ ସ୍ୱାଦଯୁକ୍ତ ନୁହେଁ। ତେବେ ଏହି ତାଡ଼ିଶୂନ୍ୟ ରୁଟି ଈଶ୍ୱରଙ୍କ ସତ୍ୟ ଓ ଜୀବନ୍ତ ତଥା ପବିତ୍ର ବାକ୍ୟକୁ ଉପସ୍ଥାପିତ କରେ, କିନ୍ତୁ ଆଜି ଅନେକ ଏହି ବାକ୍ୟକୁ ଅଧ୍ୟୟନ କରିବାକୁ ଚାହାନ୍ତି ନାହିଁ। ସେମାନଙ୍କୁ ଏହା ଭଲ ଲାଗେ ନାହିଁ, କାରଣ ଏହା ସେମାନଙ୍କର ଜୀବନର ଦୋଷ ଦୁର୍ବଳତାକୁ ଦେଖାଇଦିଏ ଓ ତହିଁରୁ ପୃଥକୀକୃତ ଜୀବନଯାପନ କରିବା ନିମନ୍ତେ ଶିକ୍ଷା ଦିଏ। ଆଜି ଅନେକ ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରିବାକୁ ଚାହାନ୍ତି ଓ ଗୀର୍ଜାଗୃହକୁ ମଧ୍ୟ ଯାଆନ୍ତି, ମାତ୍ର ସେମାନେ ଗୀତ ଶୁଣିବାକୁ କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବା ମନ୍ଦିରର ଶୋଭା ଦେଖିବାକୁ ବା ନିଜର ପ୍ରିୟଜନମାନଙ୍କ ସହିତ ମିଶିବାକୁ ଭଲ ପାଆନ୍ତି, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଭଲ ପାଆନ୍ତି ନାହିଁ। ଆଉ ଯଦି ବକ୍ତା ମହାଶୟ କିଛି ଅଧିକ ସମୟ ପର୍ଯ୍ୟନ୍ତ ବାକ୍ୟ ପରିବେଷଣ କରନ୍ତି, ତାହେଲେ ସେମାନଙ୍କ ମନରେ ଅସନ୍ତୋଷ ଭାବ ଜାଗ୍ରତ ହୁଏ ଓ ଅନେକ ଧୈର୍ଯ୍ୟହରା ହୋଇ ଉଠି ପଳାଇ ଯାଆନ୍ତି, କାରଣ ଈଶ୍ୱରଙ୍କ ବାକ୍ୟ ପ୍ରତି ସେମାନଙ୍କର ସ୍ପୃହା ନଥାଏ। ସେମାନେ ଈଶ୍ୱରଙ୍କ ସହିତ ବାସ୍ତବ ସହଭାଗିତା ସ୍ଥାପନ କରିବାକୁ ଚାହିଁ ନଥାନ୍ତି, ମାତ୍ର ଏକ ଲୋକ ଦେଖାଣିଆ ସହଭାଗିତା ସ୍ଥାପନ କରିବାକୁ ଚାହିଁଥାନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବାକୁ ଚାହିଁ ନଥାନ୍ତି, କାରଣ ଏହା ସେମାନଙ୍କୁ ଭଲ ଲାଗେ ନାହିଁ, କିନ୍ତୁ ଏହା ଈଶ୍ୱରଙ୍କ ସନ୍ତାନମାନଙ୍କୁ ଅତି ଭଲ ଲାଗେ, କାରଣ ସେମାନେ ଈଶ୍ୱରଙ୍କୁ ପ୍ରେମ କରୁଥିବାରୁ ଈଶ୍ୱରଙ୍କ ବାକ୍ୟକୁ ମଧ୍ୟ ପ୍ରେମ କରନ୍ତି। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବାକ୍ୟ କେବଳ ସେହିମାନଙ୍କୁ ବାସ୍ତବ ତୃପ୍ତି ଦେଇଥାଏ ଓ ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ତଥା ଶ୍ରବଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି, ଯେଉଁମାନେ କି ଈଶ୍ୱରଙ୍କ ସନ୍ତାନ। ଆପଣ ଘୁଷୁରୀ ଆଗରେ ମୁକ୍ତାକୁ ନେଇ ଥୋଇଲେ ଘୁଷୁରୀ କେବେ ହେଲେ ତହିଁର ମୂଲ୍ୟ ବୁଝିପାରିବ ନାହିଁ, ମାତ୍ର କେବଳ ମନୁଷ୍ୟ ହିଁ ତହିଁର ମୂଲ୍ୟ ବୁଝିପାରିବ। ଆଉ ଠିକ୍ ସେହିପରି ଯେଉଁମାନେ ପ୍ରକୃତ ଈଶ୍ୱରଙ୍କର ସନ୍ତାନ, ସେମାନେ ହିଁ ଈଶ୍ୱରଙ୍କ ବାକ୍ୟର ପ୍ରକୃତ ମୂଲ୍ୟ ବୁଝିପାରିବେ, ସେମାନେ ତହିଁର ବାସ୍ତବ ସତ୍ୟତା ଓ ମର୍ମକୁ ବୁଝିପାରିବେ, ମାତ୍ର ସମସ୍ତେ ନୁହନ୍ତି। କିନ୍ତୁ ଈଶ୍ୱରଙ୍କ ବାକ୍ୟ ହେଉଛି ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକୃତ ଖାଦ୍ୟ, ଯାହାକି ସେମାନଙ୍କୁ ଆତ୍ମିକ ଜୀବନରେ ବୃଦ୍ଧି ଲାଭ କରିବା ନିମନ୍ତେ ବିଶେଷ ସହାୟକ ହୋଇଥାଏ। ସେଥିପାଇଁ ପ୍ରଭୁ ଯୀଶୁ ଶୈତାନ ଦ୍ୱାରା ପରୀକ୍ଷିତ ହେବା ସମୟରେ ଶୈତାନକୁ ଏହିପରି କହନ୍ତି, ଲେଖା ଅଛି, ମନୁଷ୍ୟ କେବଳ ରୋଟିରେ ବଞ୍ଚିବ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚିବ। ପ୍ରିୟ ବନ୍ଧୁ, ଆଜି କ'ଣ ଆମେ ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କ ଜୀବନର ଆତ୍ମିକ ଖାଦ୍ୟ ରୂପେ ଗ୍ରହଣ କରିପାରିଛୁ କି? ନା ଆମେ ସେହି ତାଡ଼ି ମିଶ୍ରିତ ରୋଟି ଖାଇବାକୁ ଅର୍ଥାତ୍ ଜଗତର କାଳ୍ପନିକ କାହାଣୀ ଓ ଭ୍ରାନ୍ତ ଶିକ୍ଷା ପ୍ରତି ଆସକ୍ତ ହୋଇ ତାହାକୁ ଭଲ ପାଉଅଛୁ? ହଁ, ଏହା ଅତି ଶ୍ରୁତିମଧୁର ଲାଗେ ଓ ଲୋକେ ତାହା ଶୁଣିବାକୁ ଭଲ ପାଆନ୍ତି, ମାତ୍ର ତାହା ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନ କରାଇବାରେ ସହାୟକ ହୋଇପାରେ ନାହିଁ, କିନ୍ତୁ ଅପରପକ୍ଷରେ ଈଶ୍ୱରଙ୍କଠାରୁ ଦୂରକୁ ନେଇଯାଏ। ଆଜି ଅନେକ ଏହିପରି ଭ୍ରାନ୍ତ ହୋଇ ବିପଥରେ ଚାଲିଯାଇଛନ୍ତି, ମାତ୍ର ସେମାନେ ସତ୍ୟ ଈଶ୍ୱରଙ୍କର ପରିଚୟ ପାଇପାରି ନାହାନ୍ତି, କାରଣ ତହିଁରେ ସତ୍ୟତା ନାହିଁ। ତେଣୁ ଯାହା ସତ୍ୟ ଓ ଜୀବନ୍ତ ତହିଁରେ ମନୋଯୋଗ କରୁ ଓ ବିନାଶରୁ ଆପଣାର ଜୀବନକୁ ରକ୍ଷା କରୁ। ଏହାପରେ 21-23 ପଦରେ ଏହିପରି ଲେଖା ଅଛି, ସେତେବେଳେ ମୂଷା ଇସ୍ରାଏଲର ସମସ୍ତ ପ୍ରାଚୀନ ଲୋକଙ୍କୁ ଡକାଇ କହିଲେ, ତୁମେମାନେ ଆପଣାମାନଙ୍କ ନିମନ୍ତେ ଆପଣା ଆପଣା ପରିଜନାନୁସାରେ ଏକ ଏକ ମେଷଶାବକ ବାହାର କରି ନେଇ ନିସ୍ତାର ପର୍ବୀୟ ବଳି ବଧ କର, ପୁଣି ବିଡ଼ାଏ ଏସବୁ ଘେନି ପାତ୍ରସ୍ଥିତ ରକ୍ତରେ ବୁଡ଼ାଇ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ପାତ୍ରସ୍ଥିତ ରକ୍ତ ଲଗାଅ, ପୁଣି ପ୍ରଭାତ ଯାଏ ତୁମମାନଙ୍କର କେହି ଗୃହଦ୍ୱାରର ବାହାରକୁ ନ ଯାଉ, ଯେହେତୁ ସଦାପ୍ରଭୁ ମିସ୍ତ୍ରୀୟମାନଙ୍କୁ ଆଘାତ କରିବାକୁ ସେମାନଙ୍କ ମଧ୍ୟ ଦେଇଯିବେ, ତହିଁରେ ଦ୍ୱାରର କପାଳୀ ଓ ଦୁଇ ବାଜୁବନ୍ଧ ଉପରେ ସେହି ରକ୍ତ ଦେଖିଲେ ସଦାପ୍ରଭୁ ସେହି ଦ୍ୱାର ଛାଡ଼ି ଆଗକୁ ଯିବେ, ତୁମମାନଙ୍କ ଗୃହରେ ସଂହାରକକୁ ପ୍ରବେଶ କରି ଆଘାତ କରିବାକୁ ଦେବେ ନାହିଁ। ଆପଣ ଲକ୍ଷ୍ୟ କରିପାରୁଛନ୍ତି ସେମାନେ କିପରି ସେମାନଙ୍କ ଗୃହଦ୍ୱାରର ଦୁଇ ବାଜୁବନ୍ଧ କପାଳିରେ ସେହି ମେଷଶାବକର ରକ୍ତ ଲଗାଇଲେ ଏସବୁ ଦ୍ୱାରା। ତେବେ ଏହି ଏସବୁ ଏପ୍ରକାର ଏକ ଭିଣା ତୁଳା ସଦୃଶ ଉଦ୍ଭିଦ ଯାହାକି ପଥୁରିଆ ସ୍ଥାନମାନଙ୍କରେ ବଢ଼େ। ଏହି ଏସୋବ ବିଶ୍ୱାସକୁ ଉପସ୍ଥାପିତ କରେ। ସେହିପରି ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ରକ୍ତ ଆପଣଙ୍କ ହୃଦୟରେ ଓ ଜୀବନରେ ଲଗାଯାଇପାରିବ, କାରଣ ଏଥିନିମନ୍ତେ କେବଳ ବିଶ୍ୱାସ ହିଁ ଆବଶ୍ୟକ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁରେ ଆପଣ ବିଶ୍ୱାସ କରିବା ଦ୍ୱାରା ସେହି ରକ୍ତର ଛାପ ଆପଣଙ୍କ ହୃଦୟରେ ତଥା ଜୀବନରେ ଲାଗିଯାଏ ଓ ଆପଣ ପାପରୁ ଉଦ୍ଧାର ପାଇପାରିବେ। ସେଦିନ ଯେପରି ସେହି ରକ୍ତର ଚିହ୍ନ ଦ୍ୱାରା ଇସ୍ରାଏଲ ସନ୍ତାନଗଣ ବିନାଶରୁ ଉଦ୍ଧାର ପାଇଲେ ବା ଈଶ୍ୱରଙ୍କ କ୍ରୋଧରୂପକ ବିଚାରରୁ ଉଦ୍ଧାର ପାଇଲେ, ଠିକ୍ ସେହିପରି ଯେଉଁମାନଙ୍କ ହୃଦୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ରକ୍ତର ଛାପ ଲାଗିଥାଏ ସେମାନେ ମଧ୍ୟ ଈଶ୍ୱରଙ୍କ କ୍ରୋଧରୂପ ବିଚାରରୁ ରକ୍ଷା ପାଆନ୍ତି, କାରଣ ଖ୍ରୀଷ୍ଟଙ୍କ ସେହି ପବିତ୍ର ରକ୍ତ ହିଁ ସେମାନଙ୍କୁ ସେମାନଙ୍କର ପାପରୁ ଉଦ୍ଧାର କରେ ଓ ଈଶ୍ୱରଙ୍କ ବିଚାରରୁ ରକ୍ଷା କରେ। ପ୍ରିୟ ବନ୍ଧୁ, ଆଜି କ'ଣ ଆପଣ ନିଜର ହୃଦୟ ରୂପକ ଦ୍ୱାରରେ ବିଶ୍ୱାସର ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପବିତ୍ର ରକ୍ତର ଛାପ ଲଗାଇଛନ୍ତି କି? ଯଦି ନାହିଁ, ତାହେଲେ ଈଶ୍ୱରଙ୍କର ସେହି ବିଚାର ଆସି ଉପସ୍ଥିତ ହେବା ପୂର୍ବରୁ ବିଶ୍ୱାସର ସହିତ ସେହି କୃଷୀୟ ତଥା ପବିତ୍ର ରକ୍ତର ଛାପ ନିଜର ହୃଦୟ ରୂପକ ଦ୍ୱାରରେ ଲଗାନ୍ତୁ ଓ ଖ୍ରୀଷ୍ଟଙ୍କୁ ନିଜ ହୃଦୟରେ ଗ୍ରହଣ କରି ତାହାଙ୍କ ସହିତ ସହଭାଗିତା ସ୍ଥାପନ କରନ୍ତୁ। ତାହେଲେ ଆପଣ ଈଶ୍ୱରଙ୍କ କ୍ରୋଧରୂପ ବିଚାରରୁ ଉଦ୍ଧାର ପାଇବେ। ସେଦିନ ଯେପରି ଇସ୍ରାଏଲ ସନ୍ତାନଗଣ ସେହି ରକ୍ତର ଚିହ୍ନ ଦ୍ୱାରା ଈଶ୍ୱରଙ୍କ କ୍ରୋଧରୂପ ବିଚାରରୁ ରକ୍ଷା ପାଇଲେ, ଆଜି ମଧ୍ୟ ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେହି ବିଚାରରୁ ଉଦ୍ଧାର ପାଇବା। ଏହାପରେ 24-28 ପଦ ମଧ୍ୟରେ ଏହିପରି ଲେଖା ଅଛି, ପୁଣି ତୁମେମାନେ ଓ ଯୁଗାନୁକ୍ରମେ ତୁମମାନଙ୍କ ସନ୍ତାନମାନେ ବିଧିମତେ ଏହି ରୀତି ପାଳନ କରିବ, ଆଉ ସଦାପ୍ରଭୁ ଆପଣା ପ୍ରତିଜ୍ଞାନୁସାରେ ତୁମମାନଙ୍କୁ ଯେଉଁ ଦେଶ ଦେବେ ସେଠାରେ ପ୍ରବେଶ କଲେ ଏହି ସେବା ସାଧନ କରିବ। ପୁଣି ତୁମମାନଙ୍କ ଏହି ସେବାର ଅଭିପ୍ରାୟ କ'ଣ? ଏହା ତୁମମାନଙ୍କ ସନ୍ତାନମାନେ ପଚାରିଲେ ତୁମମାନେ କହିବ, ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବୀୟ ବଳିଦାନ, କାରଣ ମିଶ୍ରୀୟମାନଙ୍କୁ ଆଘାତ କରିବା ବେଳେ ସେ ମିଶ୍ରରେ ପ୍ରବାସୀ ଇସ୍ରାଏଲୀୟ ସନ୍ତାନଗଣର ଗୃହ ସବୁ ଛାଡ଼ି ଆଗକୁ ଯାଇ ଆମମାନଙ୍କ ଗୃହ ରକ୍ଷା କରିଥିଲେ। ସେତେବେଳେ ଲୋକମାନେ ମସ୍ତକ ନତ କରି ପ୍ରଣାମ କଲେ, ତହୁ ଇସ୍ରାଏଲୀୟ ସନ୍ତାନମାନେ ଯାଇ ସେପରି କଲେ, ଆଉ ସେମାନେ ମୂଷା ଓ ହାରଣଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ। ଦେଖନ୍ତୁ, ଏହି ନିସ୍ତାର ପର୍ବ ସେମାନେ ଓ ଯୁଗାନୁକ୍ରମେ ସେମାନଙ୍କ ସନ୍ତାନଗଣ ମଧ୍ୟ ପାଳନ କରିବାକୁ ଥିଲା ଓ ସେମାନେ ଏହାକୁ ଏହିପରି ବିଧିମତେ ପାଳନ କରିବାକୁ ଥିଲା ଯେପରି ସେମାନେ ସେହି ଉଦ୍ଧାର ପାଇବାର ବିଷୟକୁ ସ୍ମରଣ କରି ତାହା ପାଳନ କରନ୍ତି ଓ ଈଶ୍ୱରଙ୍କୁ ଗୌରବ ଦିଅନ୍ତି। ଠିକ୍ ସେହିପରି ଭାବେ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେହି କୃଷୀୟ ମୃତ୍ୟୁକୁ ସ୍ମରଣ କରି ପ୍ରଭୁଭୋଜ ପାଳନ କରନ୍ତି ଓ ଏହି ଭୋଜରେ ସେମାନେ ସେହି ରୋଟି ଓ ଦ୍ରାକ୍ଷାରସ ସବୁ ପ୍ରଭୁ ଯୀଶୁଙ୍କର ଶରୀର ଓ ରକ୍ତର ନିଦର୍ଶନ ବୋଲି ସ୍ମରଣ କରି ତାହା ଗ୍ରହଣ କରି ପାଳନ କରନ୍ତି, ଯାହାକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଖ୍ରୀଷ୍ଟଙ୍କ ମାଧ୍ୟମରେ ଈଶ୍ୱରଙ୍କ ସହିତ ସହଭାଗିତା ସ୍ଥାପନର ବିଷୟକୁ ପ୍ରକାଶ କରେ। ଏହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ବାସ୍ତବ ସହଭାଗିତାକୁ ପ୍ରକାଶ କରେ। ଆସନ୍ତୁ ବର୍ତ୍ତମାନ ସେହି ଦଶମ ମହାମାରୀ ଯାହାକି ପ୍ରଥମଜାତ ସଂହାର ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା, କାରଣ ଏହା ସେହି ମିଶ୍ର ଦେଶ ପ୍ରତି ଈଶ୍ୱରଙ୍କର ଶେଷ ବିଚାର ଓ ଶେଷ ମହାମାରୀ ଥିଲା। ଈଶ୍ୱର ତାହାଙ୍କର ଲୋକମାନଙ୍କୁ ଏଥିନିମନ୍ତେ ପୂର୍ବରୁ ପ୍ରସ୍ତୁତ କରିଦେଇଥିଲେ। ଆପଣ ଦେଖନ୍ତୁ, ସେହି ଗୋଶନ ପ୍ରଦେଶ ଶେଷ ତିନୋଟି ମହାମାରୀରୁ ରକ୍ଷା ପାଇଯାଇଥିଲେ, କିନ୍ତୁ ଏହି ଶେଷ ମହାମାରୀରୁ ରକ୍ଷା ପାଇପାରିନଥିଲେ ଯେପର୍ଯ୍ୟନ୍ତ ସେହି ଗୃହଦ୍ୱାରମାନଙ୍କରେ ରକ୍ତର ଚିହ୍ନ ଲଗାଯାଇନଥିଲା। କୌଣସି ମିଶ୍ରୀୟ ଯଦି ଇସ୍ରାଏଲୀୟମାନଙ୍କର ଏହି ସମସ୍ତ ବିଷୟକୁ ଅନୁକରଣ କରି ତାହାର ଗୃହଦ୍ୱାରରେ ଏହିପରି ରକ୍ତର ଚିହ୍ନ ଲଗାଇଥିବେ ଓ ଈଶ୍ୱରଙ୍କଠାରେ ବିଶ୍ୱାସ କରିଥିବେ, ତାହେଲେ ସେହି ସଂହାରକ ଦୂତ ତାହାର ଗୃହକୁ ଯାଇ ତାହାର ପ୍ରଥମଜାତ ସନ୍ତାନକୁ ହତ୍ୟା କରିନଥିବେ, ତାହାକୁ ଛାଡ଼ିଦେଇଥିବେ। ଠିକ୍ ସେହିପରି ପ୍ରଭୁ ଯୀଶୁ ଯେତେବେଳେ ଏହି ଜଗତକୁ ଆଗମନ କରିବେ, ସେତେବେଳେ ସେ ଦେଖିବେ ନାହିଁ ଆପଣ କେଉଁ ମଣ୍ଡଳୀର ବା କେଉଁ ଧର୍ମର ବା କେଉଁ ଗୋଷ୍ଠୀର, ମାତ୍ର ସେ ଦେଖିବେ ଆପଣଙ୍କର ବିଶ୍ୱାସ। ଆପଣ ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜର ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଥିବେ ଏବଂ ସେହି ପବିତ୍ର ଆତ୍ମା ଆପଣଙ୍କୁ ବାପ୍ତିସ୍ମ ଦେଇ ଆପଣଙ୍କୁ ବିଶ୍ୱାସୀ ମଣ୍ଡଳୀର ଅନ୍ତର୍ଭୁକ୍ତ କରାଇଥିବେ ଏବଂ ଆପଣ ଏକ ବାସ୍ତବ ଖ୍ରୀଷ୍ଟୀୟ ମଣ୍ଡଳୀର ସଭ୍ୟ ହୋଇଥିବେ, ତାହେଲେ ସେ ଆପଣଙ୍କୁ ଗ୍ରହଣ କରି ତାହାଙ୍କ ରାଜ୍ୟରେ ସ୍ଥାନ ଦେବେ। ଏହାପରେ 29 ଓ 30 ପଦରେ ଏହିପରି ଲେଖା ଅଛି, ଅନନ୍ତର ଅର୍ଦ୍ଧରାତ୍ର ସମୟରେ ସଦାପ୍ରଭୁ ସିଂହାସନ ପବିଷ୍ଟ ଫାରଙ୍କର ପ୍ରଥମଜାତ ସନ୍ତାନଠାରୁ କାରାକୁପସ୍ଥ ବନ୍ଦୀର ପ୍ରଥମଜାତ ସନ୍ତାନ ପର୍ଯ୍ୟନ୍ତ ମିଶ୍ର ଦେଶସ୍ଥିତ ସମସ୍ତ ପ୍ରଥମଜାତ ସନ୍ତାନମାନଙ୍କୁ ଓ ପଶୁମାନଙ୍କ ପ୍ରଥମଜାତ ଶାବକଗଣକୁ ଆଘାତ କଲେ। ତହିଁରେ ଫାରୋ ଓ ତାଙ୍କର ଦାସଗଣ ଓ ମିଶ୍ରୀୟ ଲୋକ ସମସ୍ତେ ରାତ୍ରିରେ ଉଠିଲେ। ପୁଣି ମିଶ୍ର ଦେଶରେ ମହାରୋଦନ ହେଲା, କାରଣ ଯେଉଁ ଗୃହରେ କେହି ମରିନାହିଁ ଏପରି ଗୃହ ନଥିଲା। ଦେଖନ୍ତୁ, ଈଶ୍ୱରଙ୍କର ଏହି ଶେଷ ବିଚାର ପ୍ରତ୍ୟେକ ଗୃହର ପ୍ରଥମଜାତ ସନ୍ତାନମାନଙ୍କର ଜୀବନକୁ ଦାବି କରୁଥିଲା। ଏପର୍ଯ୍ୟନ୍ତ ଈଶ୍ୱର ମନୁଷ୍ୟ ଜୀବନକୁ ସ୍ପର୍ଶ କରିନଥିଲେ, ମାତ୍ର ବର୍ତ୍ତମାନ ସେ ମନୁଷ୍ୟର ଜୀବନ ଉପରେ ହସ୍ତକ୍ଷେପ କରୁଅଛନ୍ତି। କିନ୍ତୁ ଆପଣ ଭାବନ୍ତୁ ନାହିଁ ଯେ ଈଶ୍ୱର ଜଣେ ନରଘାତକ, କାରଣ ଈଶ୍ୱର ଜୀବନ ଦିଅନ୍ତି ଓ ଈଶ୍ୱର ଜୀବନ ନେଇଯାଆନ୍ତି, ତାହାଙ୍କ ନାମ ମହିମାନିତ୍ୟ ହେଉ। କାରଣ ଯେ ଜୀବନ ଦାନ କରନ୍ତି ଜୀବନ ନେଇଯିବାକୁ ମଧ୍ୟ ତାହାଙ୍କର ଅଧିକାର ଅଛି। ସେଦିନ ଅନେକ ମିଶ୍ରୀୟମାନଙ୍କ ଗୃହରେ ପ୍ରଥମଜାତ ସନ୍ତାନଗଣ ହତ୍ୟା କରାଯାଇଥିଲେ, କାରଣ ଏହା ଥିଲା ଈଶ୍ୱରଙ୍କର ବିଚାର। ଯେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯାଆନ୍ତି ଓ ତାହାଙ୍କୁ ଅବିଶ୍ୱାସ କରନ୍ତି ସେମାନଙ୍କ ପ୍ରତି ଏହିପରି ଈଶ୍ୱରଙ୍କ କ୍ରୋଧରୂପ ବିଚାର ବର୍ତ୍ତେ। ସେଦିନ ଫାରୋ ଯଦି ଆପଣାର ହୃଦୟ କଠିନ କରିନଥାନ୍ତେ କି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଯାଇ କାର୍ଯ୍ୟ କରିନଥାନ୍ତେ, ତାହେଲେ ମିଶ୍ରୀୟମାନଙ୍କ ପ୍ରତି ଏହିପରି ବିଚାର ଆସି ଉପସ୍ଥିତ ହୋଇନଥାନ୍ତା। କିନ୍ତୁ ଫାରୋ ମନ ପରିବର୍ତ୍ତନ କରିବା ନିମନ୍ତେ ସୁଯୋଗ ଉପରେ ସୁଯୋଗ ପାଇଲେ ମଧ୍ୟ ଶକ୍ତଗ୍ରୀବ ହୋଇ ରହିଲେ, ଫଳତଃ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେଲେ। ପ୍ରିୟ ବନ୍ଧୁ, ଈଶ୍ୱର ମଧ୍ୟ ଆମ ପ୍ରତ୍ୟେକଙ୍କୁ ସେହିପରି ସୁଯୋଗ ଉପରେ ସୁଯୋଗ ଦିଅନ୍ତି ତାହାଙ୍କର ନିକଟବର୍ତ୍ତୀ ହେବା ପାଇଁ। ସେ ଆମମାନଙ୍କୁ ବିଭିନ୍ନ ଅନୁଭୂତି ମଧ୍ୟ ଦେଇ କଢ଼ାଇ ନିଅନ୍ତି ଓ ତାହାଙ୍କର ପରିଚୟ ଦିଅନ୍ତି। କିନ୍ତୁ ଆମେ ଯଦି ସବୁକିଛି ଜାଣି ଓ ଶୁଣି ଆପଣାର ହୃଦୟ କଠିନ କରୁ ଓ ଶକ୍ତଗ୍ରୀବ ହୋଇ ରହୁ, ତାହେଲେ ସମୟ ଆସିବ ଆଉ ଅନୁତାପ କରିବା ନିମନ୍ତେ ସୁଯୋଗ ମଧ୍ୟ ନଥିବ, ମାତ୍ର ଈଶ୍ୱରଙ୍କର ବିଚାର କେବଳ ଅପେକ୍ଷା କରି ରହିଥିବ। ତେଣୁ ଆପଣ ଯଦି ନିଜର ଜୀବନରେ ଖ୍ରୀଷ୍ଟଙ୍କର ପରିଚୟ ପାଇଅଛନ୍ତି ଓ ତାହାଙ୍କଠାରୁ ସାହାଯ୍ୟ ପାଇଅଛନ୍ତି ଓ ସୁସ୍ଥତା ପାଇଅଛନ୍ତି, ତାହେଲେ ପୁନର୍ବାର ଆପଣାର ହୃଦୟ ଆଉ କଠିନ ନ କରି ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାପରୁ ମନ ପରିବର୍ତ୍ତନ କରନ୍ତୁ ଓ ଖ୍ରୀଷ୍ଟଙ୍କୁ ନିଜର ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ତାହାଙ୍କ ସହ ସଂଯୁକ୍ତ ହୁଅନ୍ତୁ। ତାହେଲେ ଆପଣ ଈଶ୍ୱରଙ୍କର ସେହି ଦଣ୍ଡରୁ ଉଦ୍ଧାର ପାଇ ତାହାଙ୍କର ସନ୍ତାନ ରୂପେ ଗୃହୀତ ହୋଇପାରିବେ ଓ ଜୀବନରେ ଆଶୀର୍ବାଦର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସେହି ଅନନ୍ତ ଜୀବନରେ ପ୍ରବେଶ କରିପାରିବେ। କିନ୍ତୁ ଏଥିନିମନ୍ତେ ଆପଣଙ୍କର ବିଶ୍ୱାସ ଆବଶ୍ୟକ। ତେବେ ଆଜି ପାଇଁ ଏଇଠାରେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖିବା। ଈଶ୍ୱର ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ହୁଅନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।